हरे कृष्ण उपस्थ भक्त सज्जनवृंद मातृवृंद आज आम चैतन्य चरितामृतर अंतिम दिवस सप्तम दिवस आम यही चैतन्य चरितामृत रु महाप्रभुंकर सनातन गोस्वामी शिक्षा देखते से शिक्षा पाठ करते श्रवण करते आज अंतिम दिवस आम शुणा भगवान तीनोटी तत्व भेद रही संबंध अभिधेय एवं प्रयोजन भौतिक जगत रे भौतिक जगत रे आमर जो ज्ञान सब रही ऊर्ध ज्ञान हूँ वेद सब वर्णना कर भौतिक जगत को कमी पार हो पार से विषय ज्ञान आम वैदिक शास्त्र प्राप्त हवा लक्ष लक्ष श्लोक अच्छा वैदिक शास्त्र रे किंतु तत्व रे तीनोटी तत्व रही लक्ष लक्ष श्लोक थी तत्व हूँ तीनोटी से तीनोटी तत्व कौन गोटे संबंध गोटे अभिधेय गोटे प्रयोजन संबंध जमी आम भौतिक जगत समस्त संबंध रही भाव में भगवान सहित आम गोटे नित्य संबंध रही संबंध तत्वटा आम जो भगवान सेवार निजुक्त रोचे सेतबेले आम जानुचे प्रकृति में भगवान सहित आम कौन संबंध रही जमी आम परिवार पिता माता पुत्र कन्या इत्यादि सब रोज शाशु शशुर समस्त रोते ये संबंध रही भाव भगवान सहित आम गोटे संबंध रही जो मैंने भक्ति उन्नति करते स्तर को जाऊँच जापार भगवान सहित कौन संबंध रही आम भगवान भूली जाइए से संबंधटा भगवान सहित आम संबंध रही भूली जाइए कितु जिते बारे भक्ति आचरण करुचे भगवान सेवार निजुक्त रोचे आस्ते आस्ते आम से स्तर को जाऊे जो स्तर में जापर भगवान सहित आम कौन संबंध रही यही संबंध तत्व चैतन्य चरितामृत मध्यलीला 20 अध्याय वर्णना कर तेणु ये संबंध तत्व विषय जो वर्णना कर समय भगवान स्वरूप विषय वर्णना कर भगवान कृष्ण तांकर की स्वरूप स्वरूप रही कि भाव में भगवान जो एक कि निजक विस्तार करते गत काल कहते भगवान कृष्ण जो विस्तार आसती से बलराम बलराम चतुर्भुज आसती वासुदेव संकर्षण प्रद्युम्न और निरुद्ध आम सकाल मत भगवान बलदेव कथा चलती आठ दिन धरी कथा चलो आज थी षठ दिवस आज दुई दिन कथ सका आठ रु न तेणु ये बलदेव बलराम पाखु सब विस्तार प्रथम विस्तार वासुदेव संकर्षण प्रद्युम्न अनुरोध थैंक यू वासुदेव संकर्षण प्रद्युम्न अनुरोध एम चतुर्भुज भगवान राम जो आसते भगवान राम लक्ष्मण भरत शत्रुघ्न एम से चतुर्भुज वासुदेव संकर्षण प्रद्युम्न अनुरोध से चतुर्भुज संकर्षण ठू आहरी विस्तार सब विभिन्न प्रकार विस्तार हम गत काली कहते द्वितीय चतुर्भुज द्वितीय चतुर्भुज संकर्षण पाखु अनेक विष्णु मूर्ति आस 24 मूर्ति विषय आम कहते का शंख चक्र गदा पद्म ये धारण कर भगवान डाण हाथ जो रही डाण हाथ तल भागु ऊपर भाग बाम हाथ ऊपर तल ये भाव में भगवान जो आयुध धारण कर आयुध ने नाम करा केशवाय नम नारायण नम माधवाय गोविंदा ये सब आम जो कहते तिलक मंत्र रे ये सब विभिन्न 24 विष्णु मूर्ति रही ये भगवान जो 12 मास रही भगवान नाम अनुसार 12 मास रही 12 मास देवता से गत काल कहूँ मार्गशीर आरंभ होती मार्गशीर मास हूँ केशव मास नारायण फाल्गुन मास ये भाव में मसर नाम रही भगवान नाम अनुसार भगवान मसर देवता तेणु आम गत काल कहते ये सब जो भगवान विस्तार कर गोटे स्वयं रूप गोटे तदकात्म रूप आ गए आवेश भगवान ये भाव में निजी विस्तार करती गत 6 धरी स्वयं रूप एवं तदकात्म रूप विषय आलोचना करते तेना आज आवेश विषय भगवान करवा वर्णना करवा आवेश निज विस्तार करते आवेश दुईट प्रकार रही तेणु अवतार है ଆକାଶ ବିଳାସରେ ଏହି କହିଲେ ବିବରଣ ସ୍ୱାଂସରେ ଭେଦ ହେବ ଶୂନ ସନାତନ ସ୍ୱାଂସ ଏ ତଦେକାତ୍ମ ରୂପର ଯେଉଁ ରହିଛି ବିଳାସ ଏବଂ ସ୍ୱାଂସ ସେ ସ୍ୱାଂସ ବିଷୟରେ ବର୍ତ୍ତମାନ କୁହାଯାଉଛି ଆବଶ୍ୟକ ପରେ କୁହାଯିବ ତେଣୁ ଏଇ ଯେଉଁ ଭଗବାନଙ୍କର ଶ୍ୱାସ ଯାହାକୁ ବିଷ୍ଣୁ ଅବତାର ବିଷ୍ଣୁ ଅଂଶ ବିଷ୍ଣୁ ଅଂଶରେ ଭଗବାନ ଅନେକ ପ୍ରକାର ନିଜକୁ ବିସ୍ତାର କରନ୍ତି ସଂକର୍ଷଣ ମତ୍ସ୍ୟାଧିକ ଦୁଇ ଭେଦ ତାର ସଂକର୍ଷଣ ପୁରୁଷାବତାର ଲୀଳା ଅବତାର ଆର୍ ଭଗବାନ ଯେଉଁ ଅବତାର ସବୁ ରହିଛନ୍ତି ଶ୍ୱାସ ଭେଦରେ କୃଷ୍ଣଙ୍କର ଦୁଇଟି ପ୍ରକାଶ ଅଛି ଭଗବାନ କୃଷ୍ଣଙ୍କର ପ୍ରଥମ ବିସ୍ତୃତ ଅଂଶ ହେଲେ ସଂକର୍ଷଣ ଏବଂ ଅନ୍ୟଗୁଡ଼ିକ ମତ୍ସ୍ୟାଦି ଅବତାର ଅଟନ୍ତି ସଂକର୍ଷଣ ପୁରୁଷ ବା ବିଷ୍ଣୁଙ୍କର ବିସ୍ତାର ଅଟନ୍ତି ଏବଂ ମତ୍ସ୍ୟାଦି ଅବତାର ଗୁଡ଼ିକ ବିଭିନ୍ନ ଯୁଗରେ ନିର୍ଦ୍ଦିଷ୍ଟ ଲୀଳା ନିମିତ୍ତ ଅବତୀର୍ଣ୍ଣ ହୁଅନ୍ତି କେଉଁ ଯୁଗରେ ଭଗବାନ ଯଦା ଯଦା ହେଇଥିବ ସେମିତି କହିଲେ ଭଗବତ ଗୀତାରେ ପ୍ରତି ଯୁଗରେ ଭଗବାନ ଆସନ୍ତି କେଉଁ ସମୟରେ କେଉଁଭଳି ଭାବରେ ଲୀଳା ପ୍ରକାଶ କରନ୍ତି କେଉଁ ଅବତାର ସେ ଗ୍ରହଣ କରନ୍ତି ଭାବାର୍ଥ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ପୁରୁଷ ଅବତାର ଗୁଡ଼ିକ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ସୃଷ୍ଟିର ପ୍ରଭୁ ଅଟନ୍ତି ସେମାନେ ହେଲେ କାରଣଦକ୍ଷାଇ ବିଷ୍ଣୁ ଇଏ କାରଣଦକ୍ଷାଇ ବିଷ୍ଣୁ ରହୁଛନ୍ତି ଏ ବହୁତ ଗୁଡ଼ିଏ ଜଗତରେ ଉର୍ଦ୍ଧ୍ୱରେ ଯେଉଁ ରହିଛି କାରଣ ସାଗର ଚିତ୍ ଜଗତରେ ସେଇ ଚିତ୍ ଜଗତରେ ସେ କାରଣଦକ୍ଷାଇ ବିଷ୍ଣୁ ସେ ହେଉଛନ୍ତି ସଂକର୍ଷଣଙ୍କ ଠାରୁ ବିସ୍ତାର ହେଇକି ଆସୁଛନ୍ତି ସଂକର୍ଷଣଙ୍କ ବିସ୍ତାର ସେ କାରଣଦକ୍ଷାଇ ବିଷ୍ଣୁ ସେଠି ଶୟନ କରିଛନ୍ତି ସେ କାରଣ ସାଗରରେ ଶୟନ କରିଛନ୍ତି ତାଙ୍କର ନିଶ୍ୱାସରୁ ସବୁ ଭୌତିକ ଜଗତ ସବୁ ସୃଷ୍ଟି ହେଉଛି ଏ ଭୌତିକ ଜଗତ ତେଣୁ ଏଇ ଭୌତିକ ଜଗତରେ ସୃଷ୍ଟି ହେଉଛି ପୁଣି ତାଙ୍କଠାରୁ ଜଣେ ବିସ୍ତାର ଆସୁଛନ୍ତି ସେ ହେଉଛନ୍ତି ଗର୍ଭଦକ୍ଷାଇ ବିଷ୍ଣୁ ପ୍ରଥମ ହେଲେ କାରଣଦକ୍ଷାଇ ବିଷ୍ଣୁ ଯାହା ଶ୍ରୀ ସୀତାରାମ ତାଙ୍କଠାରୁ ଆସିଲେ ଗର୍ଭଦକ୍ଷାଇ ବିଷ୍ଣୁ ଗର୍ଭଦକ୍ଷାଇ ବିଷ୍ଣୁ ଏ ଭୌତିକ ଜଗତରେ ଯେଉଁ ରହିଛି ଭୌତିକ ଜଗତରେ ତାଙ୍କର ନିଜ ଶରୀରରୁ ସ୍ୱେଦ ବା ଝାଳ ନିର୍ଗତ କରିକିରି ଏ ଅଧା ପୂରଣ କରିଦିଅନ୍ତି ଏବଂ ସେଇଥିରେ ସେ ଶୟନ କରନ୍ତି ତାଙ୍କର ଯେଉଁ ରହିଛନ୍ତି ଅନନ୍ତ ଅବତାର ଯେଉଁ ଅନନ୍ତ ରହିଛନ୍ତି ଶେଷଦେବ ତାଙ୍କର ଶଯ୍ୟାରେ ସେ ଶୟନ କରନ୍ତି ତାଙ୍କର ନାଭିରୁ ଗୋଟେ ପଦ୍ମ ଜାତ ହୁଏ ଯେଉଁଥିରେ ବ୍ରହ୍ମା ସୃଷ୍ଟି ହୁଅନ୍ତି ଏଭଳି ଭାବେ ଭୌତିକ ଜଗତ ସୃଷ୍ଟି ହୁଏ ପୁଣି ସେ ଗର୍ଭଦକ୍ଷାଇ ବିଷ୍ଣୁଙ୍କ ଠାରୁ ଆଉ ଜଣେ ବିସ୍ତାର ଆସନ୍ତି ସେ ହେଉଛନ୍ତି କ୍ଷୀରୋଦକ୍ଷାଇ ବିଷ୍ଣୁ ଯିଏକି ସମସ୍ତଙ୍କ ହୃଦୟ ଭିତରେ ରହିଛନ୍ତି କ୍ଷୀରୋଦକ୍ଷାଇ ପରମାତ୍ମା ରୂପେ ରହିଛନ୍ତି ଏତଦ୍ ବ୍ୟତୀତ ଲୀଳା ଅବତାର ମାନେ ମଧ୍ୟ ରହିଛନ୍ତି ବିଭିନ୍ନ ପ୍ରକାର ଲୀଳା ଅବତାର ଭଗବାନ କରନ୍ତି ବିଭିନ୍ନ ଯୁଗରେ ବିଭିନ୍ନ ଲୀଳା ଅବତାର କରନ୍ତି ସେମାନେ ହେଲେ ତତୁସନ ବ୍ରହ୍ମାଙ୍କର ପ୍ରଥମ ପୁତ୍ର ଚାରି ପୁତ୍ର ସେ ହେଉଛନ୍ତି ସନକ ସନାତନ ସନାତନ ସନତ କୁମାର ଏମାନେ ନାରଦ ବରାହ ମତ୍ସ୍ୟ ଯଜ୍ଞ ନରନାରାୟଣ କପିଳ ଦତ୍ତାତ୍ରେୟ ହୟଶୀର୍ଷ ହଂସ କୃଷ୍ଣଗର୍ଭ ଋଷଭ ପୃଥୁ ନୃସିଂହ କୁର୍ମ ଧନ୍ୱନ୍ତରୀ ମୋହିନୀ ବାମନ ପରଶୁରାମ ରାଘବ ରାମଚନ୍ଦ୍ର ବ୍ୟାସ ବଳରାମ କୃଷ୍ଣ ବୁଦ୍ଧ ଏବଂ କଳ୍କି ଏମାନେ ସବୁ ଭାଗବତ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଏମାନଙ୍କର ସବୁ ନାମ କୁହାଯାଇଛି ଅବତାରମାନଙ୍କ ବିଷୟରେ କୁହାଯାଇଛି ଏହି ପଚିଶଟି ଅବତାର ଲୀଳା ଅବତାର ଅଟନ୍ତି ଏମାନେ ବ୍ରହ୍ମାଙ୍କର ଗୋଟିଏ ଦିନ ଅର୍ଥାତ୍ ଗୋଟିଏ କଳ୍ପରେ ଆବିର୍ଭୂତ ହେଉଥିବା ଯୋଗୁଁ ଏମାନଙ୍କୁ ବେଳେବେଳେ କଳ୍ପ ଅବତାର ମଧ୍ୟ କୁହାଯାଏ ଏମାନଙ୍କ ମଧ୍ୟରୁ ହଂସ ଓ ମୋହିନୀ ଅବତାର ସ୍ଥାୟୀ ନୁହନ୍ତି କିମ୍ବା ସେପରି ବିଶେଷ ଜଣାଶୁଣା ନୁହନ୍ତି କିନ୍ତୁ ଏମାନେ ପ୍ରାଭବ ଅବତାରର ଅନ୍ତର୍ଭୁକ୍ତ ଅଟନ୍ତି କପିଳ ଏସବୁ ଏସବୁ ଭିନ୍ନ ଅବତାର ସବୁ ରହିଛନ୍ତି ଅବତାର ହୟ କୃଷ୍ଣର ଷଡ଼ବିଧ ପ୍ରକାର ପୁରୁଷ ଅବତାର ଏକ ଲୀଳା ଅବତାର ଛଅ ପ୍ରକାର ଅବତାର ଅଛନ୍ତି ଗୋଟିଏ ହେଉଛନ୍ତି ପୁରୁଷ ଅବତାର ଆଉ ଗୋଟିଏ ହେଉଛନ୍ତି ଲୀଳା ଅବତାର ଆଉ ଜଣେ ଗୁଣା ଅବତାର ଆଉ ହେଉଛନ୍ତି ମନୋବତାର ଅବତାର ଯୁଗ ଅବତାର ଆଉ ଶକ୍ତିବଶ ଅବତାର ଏସବୁ ଛଅଟି ଅବତାର ଛଅ ପ୍ରକାର ରହିଛନ୍ତି ତେଣୁ ଗୁଣ ଅବତାର ହେଉଛନ୍ତି ବ୍ରହ୍ମା ବିଷ୍ଣୁ ଏବଂ ଶିବ ବ୍ରହ୍ମା ଆସୁଛନ୍ତି ରଜଗୁଣରେ ବିଷ୍ଣୁ ଆସୁଛନ୍ତି ସତ୍ୟଗୁଣରେ ଶିବ ଆସୁଛନ୍ତି ତମଗୁଣରେ ତେଣୁ ଭାଗବତରେ ବର୍ଣ୍ଣନା କରାଯାଇଛି ଚଉଦଟି ମନ୍ୱନ୍ତର ଅବତାର ଅଛନ୍ତି ବ୍ରହ୍ମାଙ୍କର ଗୋଟିଏ ଦିନରେ ଚଉଦ ଜଣ ମନୁ ଆସନ୍ତି ପ୍ରଥମ ମନୁ ହେଉଛନ୍ତି ସ୍ୱୟଂଭୂ ମନୁ ତାଙ୍କ ପରେ ସ୍ୱାରଚିଷ ତାଙ୍କର ଉତ୍ତମ ତାଙ୍କୁ ତାମସ ରୈବତ ଚାକ୍ଷୁଷ ଆମର ବର୍ତ୍ତମାନ ସପ୍ତମ ମନଙ୍କ ସମୟ ଚାଲିଛି, ସେ ହେଉଛନ୍ତି ବୈବସ୍ୱତ ମନ, ଆ ପରେ ଆଉ ସାତଜଣ ମନ ଆସିବେ। ଏଇ ପ୍ରତି ମନଙ୍କ ସମୟରେ ଭଗବାନଙ୍କ ଜଣେ ଅବତାର ଆସନ୍ତି, ତାଙ୍କୁ କୁହାଯାଏ ମନ୍ୱନ୍ତର ଅବତାର। ସ୍ୱାମୀଭୂମାନଙ୍କ ସମୟରେ ଯଜ୍ଞ ରୂପରେ ଆସିଥିଲେ ଭଗବାନ, ତାପରେ ସ୍ୱରୁଚିଙ୍କ ସମୟରେ ବିଭୁ, ତାପରେ ସତ୍ୟସେନ, ତାପରେ ହରି, ତାପରେ ବୈକୁଣ୍ଠ, ତାପରେ ଅଜିତ, ତାପରେ ବାମନ। ଏଇ ସପ୍ତମମାନଙ୍କ ସମୟରେ ଭଗବାନ ବାମନ ରୂପରେ ଆସିଥିଲେ। ତାପରେ ଆସିବେ ଏ ଅଷ୍ଟମମାନଙ୍କ କଥା ଆସିବ, ସାର୍ବଭୌମ, ଋଷଭ, ବିଶ୍ୱକ୍ସେନ, ଧର୍ମସେତୁ, ସୁଧାମା ଓ ଯୋଗେଶ୍ୱର ଏବଂ ବୃହତ୍ ବାହନ। ଏଇ ଚଉଦଟି ମନ୍ୱନ୍ତର ଅବତାର ମଧ୍ୟରେ ଯଜ୍ଞ ଏବଂ ବାମନ ଅବତାର ମଧ୍ୟ ଲୀଳା ଅବତାର ମଧ୍ୟରେ ଗଣିତ ହୁଅନ୍ତି। ଏସବୁ ମନ୍ୱନ୍ତର ଅବତାରଙ୍କୁ ବେଳେବେଳେ ବୈଭବ ଅବତାର କୁହାଯାଏ। ଚାରି ଯୁଗରେ ଚାରି ଯୁଗ ଅବତାର ଅଛନ୍ତି। ସତ୍ୟଯୁଗ ଭଗବାନ ଆସନ୍ତି ଶୁକ୍ଳ ବର୍ଣ୍ଣରେ, ତ୍ରେତା ଯୁଗରେ ଭଗବାନ ଆସନ୍ତି ରକ୍ତ ବର୍ଣ୍ଣରେ, ଦ୍ୱାପର ଯୁଗରେ ଭଗବାନ ଆସନ୍ତି ଶ୍ୟାମ ବର୍ଣ୍ଣରେ, କଳିଯୁଗରେ ଭଗବାନ ଆସନ୍ତି ପୀତ ବର୍ଣ୍ଣରେ। ଚୈତନ୍ୟ ମହାପ୍ରଭୁ, ଚୈତନ୍ୟ ମହାପ୍ରଭୁ ହେଉଛନ୍ତି ଭଗବାନଙ୍କର ଅବତାର, ଏହି ଶାସ୍ତ୍ର ପ୍ରମାଣ ରହିଛି। ଶକ୍ତାବେଶ ଅବତାର ପୁଣି ଦୁଇ ଭାଗରେ ବିଭକ୍ତ, ଗୋଟେ ହେଉଛି ଭଗବତ ଆବେଶ ଅବତାର କପିଳଦେବ କିମ୍ବା ଋଷଭଦେବଙ୍କ ଭଳି, ଆଉ ଗୋଟେ ହେଉଛି ଶକ୍ତାବେଶ ଅବତାର। ଶକ୍ତାବେଶ ଅବତାରଙ୍କ ମଧ୍ୟରେ ସାତ ଜଣ ପ୍ରଧାନ ଅଟନ୍ତି ଶକ୍ତାବେଶ ଅବତାର। କିଏ କିଏ? ବୈକୁଣ୍ଠରେ ଥିବା ଶେଷନାଗ, ସ୍ୱୟଂ ଭଗବାନଙ୍କର ସେବା କରିବା ପାଇଁ ସ୍ୱସେବନ ଶକ୍ତି ଅବତାର। ଅନନ୍ତଦେବ, ଯିଏକି ବ୍ରହ୍ମାଣ୍ଡକୁ ଧାରଣ କରିଛନ୍ତି, ସେ ଭୂଧାରଣ ଶକ୍ତି ଅବତାର। ବ୍ରହ୍ମା, ଯିଏକି ସୃଷ୍ଟି କରୁଛନ୍ତି, ସୃଷ୍ଟି ଶକ୍ତି ଅବତାର। ଚତୁର୍ସନ ବା ଚାରି କୁମାର, ଯେ ବ୍ରହ୍ମାଙ୍କର ପ୍ରଥମ ଚାରି ପୁତ୍ର, ଏମାନେ ହେଉଛନ୍ତି ଜ୍ଞାନ ଶକ୍ତି ଅବତାର। ନାରଦ ମୁନି, ଭଗବାନଙ୍କର ଭକ୍ତ ଭକ୍ତି ଶକ୍ତି ଅବତାର। ପୃଥ୍ୱୀ ମହାରାଜ, ପାଳନ ଶକ୍ତି ଅବତାର। ପରଶୁରାମ, ଦୁଷ୍ଟ ଦମନ ଶକ୍ତି ଅବତାର। ଏ ସାତ ଜଣ ମୁଖ୍ୟ ମୁଖ୍ୟ ଆବେଶ ଅବତାର ରହିଛନ୍ତି। ପୁଣି ବାଲ୍ୟ ପୌଗଣ୍ଡ ହୟ ବିଗ୍ରହର ଧର୍ମ, ଏତ ରୂପେ ଲୀଳା କରେ ବ୍ରଜେନ୍ଦ୍ର ନନ୍ଦନ। ଭଗବାନ ବ୍ରଜେନ୍ଦ୍ର ନନ୍ଦନ ଯେଉଁ ବୃନ୍ଦାବନ ଲୀଳା କରନ୍ତି, ତାଙ୍କର ଗୋଟିଏ ହେଉଛି ବାଲ୍ୟ ଲୀଳା ପାଞ୍ଚ ବର୍ଷ ପର୍ଯ୍ୟନ୍ତ, ଛଅରୁ ଦଶ ଇଏ ହେଉଛି ପୌଗଣ୍ଡ ଲୀଳା। ଅନନ୍ତ ଅବତାର କୃଷ୍ଣର ନାହିଁଙ୍କ ଗଣନ, ଶାଖାଚନ୍ଦ୍ର ନାୟକରି ଦିଗଦର୍ଶନ। ଭଗବାନଙ୍କର କେତେ ଯେ ଅବତାର ଅଛନ୍ତି ଆମେ ଗଣନା କରିପାରିବା ନାହିଁ, ଖାଲି ଏ ଭୌତିକ ଜଗତରେ ନୁହଁ, ବ୍ରହ୍ମା ଚତୁର୍ମୁଖ ବ୍ରହ୍ମାଙ୍କର ଭୌତିକ ବ୍ରହ୍ମାଣ୍ଡ, ଏହିଭଳି ଭାବରେ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ରହିଛି। ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡରେ ଭଗବାନଙ୍କ ଲୀଳା ଚାଲିଛି ସବୁଠି। ତେଣୁ ଅବତାର, ସେଥିପାଇଁ ଭାଗବତମରେ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ବାଇଶଟି ଅବତାର ବିଷୟରେ ବର୍ଣ୍ଣନା କରି ସୁତ ଗୋସ୍ୱାମୀ ଅନ୍ତିମରେ କହିଲେ ଏକଥା, ଅବତାରା ହିଁ ଅସଂଖ୍ୟା, ଅନେକ ପ୍ରକାର ଅବତାର ଅଛନ୍ତି। ହରେକ ସତ୍ୱ ନିଧିଯା, ଭଗବାନଙ୍କର ଶୁଦ୍ଧ ସତ୍ୱରେ ଏମାନେ ସବୁ ଆସୁଛନ୍ତି, ହରିଙ୍କର ଶୁଦ୍ଧ ସତ୍ୱରେ ଆସୁଛନ୍ତି। ଯଥା ବିଦାସୀନ କୁଲିଆ ସରସ୍ୱତୀ ସହସ୍ରଶ, ଯଦି ଗୋଟେ ବିରାଟ ଜଳରାଶିରୁ ଅନେକ ପ୍ରକାର ଜଳ ନିମ୍ନ ନଦୀ ସବୁ ବାହା ସ୍ରୋତ ସବୁ ବାହାରି ଯାଆନ୍ତି, ସେଇଭଳି ଭାବରେ ଭଗବାନଙ୍କଠାରୁ ଅନେକ ଅବତାର ଆସନ୍ତି। ତେଣୁ ପ୍ରଥମେ ଏହି କରେ କୃଷ୍ଣ ପୁରୁଷ ଅବତାର, ସେଇତ ପୁରୁଷ ହଏ ତ୍ରିବିଧ ପ୍ରକାର। ଭଗବାନ ପ୍ରଥମେ ପୁରୁଷ ଅବତାର ରୂପେ ଆସନ୍ତି, ଆମେ କହିଲୁ କାରଣଦୁଃଖ ସାଇ ବିଷ୍ଣୁ, ଗର୍ଭଦୁଃଖ ସାଇ ବିଷ୍ଣୁ, କ୍ଷୀରଦୁଃଖ ସାଇ ବିଷ୍ଣୁ, ଏ ତିନି ଅବତାର। ଅନନ୍ତ ଶକ୍ତି ମଧ୍ୟ କୃଷ୍ଣର ତିନି ଶକ୍ତି ପ୍ରଧାନ, ଭଗବାନଙ୍କର ଶକ୍ତିର ଅନ୍ତ ନାହିଁ, ଅନନ୍ତ ଶକ୍ତି ରହିଛି ସେ। ତେଣୁ ତାହାଦେହରେ ସେ ଶକ୍ତିକୁ ତିନୋଟି ଭାଗରେ ବିଭକ୍ତ କରାଯାଉଛି, ଗୋଟେ ହେଉଛି ଇଚ୍ଛା ଶକ୍ତି, ଗୋଟେ ଜ୍ଞାନ ଶକ୍ତି, ଆଉ ଗୋଟେ ହେଉଛି କ୍ରିୟାଶକ୍ତି। ଇଚ୍ଛାଶକ୍ତି ପ୍ରଧାନ କୃଷ୍ଣ ଇଚ୍ଛାଏ ସର୍ବକର୍ତ୍ତା, ଜ୍ଞାନଶକ୍ତି ପ୍ରଧାନ ବାସୁଦେବ ଅଧିଷ୍ଠାତା। ଇଚ୍ଛାଶକ୍ତି ଯେଉଁ ଯାହା ଇଚ୍ଛା କରିବ ତାହା ହେଇଯିବ ଭଗବାନ, ସେ ହେଉଛି ଇଚ୍ଛାଶକ୍ତି ଭଗବାନଙ୍କର। ଜ୍ଞାନଶକ୍ତି ହେଉଛି ବାସୁଦେବ, ଜ୍ଞାନଶକ୍ତିରେ ଭଗବାନ ବାସୁଦେବ ରହୁଛନ୍ତି, ଜ୍ଞାନଶକ୍ତି ବାସୁଦେବ ଅଧିଷ୍ଠାତା। ଇଚ୍ଛା ଜ୍ଞାନ କ୍ରିୟା ବିନା ନା ହଏ ସୃଜନ, ତିନିର ତିନି ଶକ୍ତି ମେଳି ପ୍ରପଞ୍ଚ ରଚନ। ତେଣୁ ଏ ଭୌତିକ ଜଗତ ଯେଉଁ ସୃଷ୍ଟି ହେଇଛି, ପ୍ରପଞ୍ଚ କୁହାଯାଏ, ଏଠି ପାଞ୍ଚଟି ତତ୍ତ୍ୱ ରହିଛି, କାଳ କର୍ମ, ଯେଉଁ କର୍ମ କାଳ କର୍ମ ଗୁଣ ଜୀବ ଏବଂ ପରମାତ୍ମା, ଏଭଳି ଭାବରେ ପାଞ୍ଚଟି ତତ୍ତ୍ୱ ଏଠି ଅଛନ୍ତି, ଈଶ୍ୱର ପରମାତ୍ମା ଈଶ୍ୱର, ଏ ପାଞ୍ଚଟି ତତ୍ତ୍ୱ ରହିଛି ଭଗବତ ଗୀତାରେ, ଏ ପାଞ୍ଚଟି ତତ୍ତ୍ୱ ବର୍ଣ୍ଣନା କରାଯାଇଛି। ତେଣୁ ଏଇ ତିନୋଟି ଶକ୍ତି ନ ମିଳିଥିଲେ ଏଇ ସୃଜନ ବା ସୃଷ୍ଟି ଶକ୍ତି ସୃଷ୍ଟି ହୋଇପାରିବ ନାହିଁ। କ୍ରିୟାଶକ୍ତି ପ୍ରଧାନ ସଂକର୍ଷଣ ବଳରାମ, प्राकृत अप्राकृत सृष्टि कारण निर्माण ज्ञान शक्ति होती वासुदेव क्रिया शक्ति होती संकर्षण ये भौतिक जगत आ चित जगत ये सब सृष्टि करसन भगवान से संकर्षण सृष्टि करसन अहंकार अधिष्ठाता कृष्णर इच्छा गोलोक वैकुंठ सृजे चित शक्ति द्वारा गोलोक वैकुंठ ये सब सृजन करती से भगवान संकर्षण देव यद्यपि असृज नित्य चित शक्ति विलास तथापि संकर्षण इच्छा तहार प्रकाश भौतिक जगत जो गुड़ी भाव सृष्टि ध्वंस होने सृष्टि होित जगत से सब नुह सब रही आम बुझीपर ना से सबू तथापि ये जो हूँ असृज आर सृष्टि ना सब रही कि संकर्षण को इच्छा रोचे सहस्रपत्र कमल ये श्लोक गोटे रही ब्रह्म संहित तेणु माया द्वारा सृजे तेह ब्रह्मांडर गण जड़ रूपा प्रकृति नहे ब्रह्मांड कारण ये भौतिक जगत वैज्ञानिक मैंने कहते ये प्रकृति द्वारा हो प्रकृति द्वारा मन मन सृष्टि होना सृष्टि होमती ना भगवान तर माया शक्ति द्वारा यहाँ सृष्टि कर जड़ होते सृष्टि नए ईश्वर शक्ति विने ताते ही संकर्षण करे शक्तिर आधान जड़ वस्तु तो मन मन सृष्टि करना तेणु भगवान ये ईक्षण कर भौतिक जगत को सृष्टि करती ईश्वर शक्ति सृष्टि कराए प्रकृति लघु जेन अग्निशक्ति पाए दाय शक्ति भगवान शक्ति रे ये जो भगवान ये जो रही माया प्रकृति ये सृष्टि हो भाव लुहाटा जिते बड़े अग्निर संजोग लाभ कर से दहन सी मत दहन कौन जलईदेव अग्नि जहाँ पकड़े से मत जलईदेव तेणु सृष्टि हेतु जे मूर्ति प्रपंच अवतरे से ईश्वर मूर्ति अवतार नाम धरे से चित जगत जी आसती भौतिक जगत आसान नाम हूँ अवतार मायातीत परव्यमे सबर अवस्थान विश्व अवतरी धरे अवतार नाम ये जो अवतार एम सब प्रकृत स्थान हूँ चित जगत सेठू से आसती से ही माया अवलोकित श्री संकर्षण पुरुष रूपे अवतीर्ण होगा प्रथम तेणु से संकर्षण प्रथम पुरुष अवतार आसले कौन ना कारण देवसाई विष्णु भागवत प्रथम स्कंद तृतीय अध्याय श्लोक रही जगृह पौरुष रूपम भगवान मदादेवी संबुद षोड़शकलम आदौ लोकशिष्या सृष्टि करने भगवान अवतार पुरुष अवतार रूप से पुरुष विरजाते करेन शयन कारणाधि साई नाम जगत कारण से होती कारण साई विष्णु से कारण जल रही कारण कारण कह कज सबुतिर कारण हूँ सेटा भौतिक जगतर कार्य कारण चलती जहाँ देखुचे जो कार्य हूँ तार गोटे कारण रही मूल कारण हूँ से ही कारण सगर कजा लोसन प्रभुपाद महाराज कहती कज निश्चित कज ये सबुतिर कारण हूँ यहाँ तेणु कारणाधि पारे मायार नित्य अवस्थित विरजार पारे परव्यम ना गति ये भौतिक जगत जो रही ये परव्यम को जापर ना ये भौतिक जगत आज भी रायार जो दुई वृत्ति माया आर प्रधान माया निमित्त हेतु विश्वर उपादान प्रधान मायार दुईट वृत्ति रही गोटे हूँ माया आ गोटे प्रधान माया हूँ निमित्त उपादान हूँ प्रधान प्रधान हूँ उपादान ये दुईटी तत्व मिसले सृष्टि होष मायापानी करे अवधान प्रकृति क्षोभित करे 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 बीर्जर आदान ये जो भूत प्रकृति रही कारण देवसाई विष्णु तर ईक्षण मध्यम एटे सब सृष्टि आरंभ हुए ये बीर्ज सब प्रधान आम सब पाखु आसुचे जीव मैंने सब से आसण देवसाई विष्णु भितर आसने सब स्वांग विशेषाभास रूपे प्रकृति स्पर्शन जीव रूप विजेतार कला समर्पण भगवदगीतार भगवान कहते ना सर्वजोनिषु कौंतेय मूर्त संभवती जहाँ तासाम ब्रह्म महज्वनिर अहं बीजपद पिता भगवान हो प्रकृतिर पिता वैज्ञानिक मानक आम श्रीष्म भक्ति स्वरूप दामोदर स्वामी महाराज जो वैज्ञानिक थे सी कहती वैज्ञानिक लेवल गोटे रही कहते पाराडक्स बोली से तार उत्तर पाईपारती ना कौन सीटा एक चिकेन पाराडक्स प्रथमे अंडा है प्रथमे कुकुड़ा है ଆମେ ଯଦି କହିବା ପ୍ରଥମେ ଅଣ୍ଡା ହେଲା, ତାପରେ କୁକୁଡ଼ା ଆସିଲା, ଅଣ୍ଡାରେ କୁକୁଡ଼ା ବାଛି ନା ଅଣ୍ଡାଟା କେଉଁଠି ଆସିଲା? ତେଣୁ ଏଇଭଳି ଭାବିବା, ଗଛ ଗଛ ଆଗ ନା ମଞ୍ଜି ଆଗ, ଏହି ପ୍ରଶ୍ନର ଉତ୍ତର କେହି ପାଇପାରନ୍ତି ନାହିଁ, କିନ୍ତୁ ଶାସ୍ତ୍ରରେ ଆମେ ପାଇବା। ଭଗବାନ ଭଗବାନ କହୁଛନ୍ତି ମୁଁ ହେଉଛି ବୀଜ ପ୍ରଦାନକାରୀ ପିତା, ଭଗବାନଠାରୁ ସବୁ ଆସୁଛି, ଯାହା ମଞ୍ଜି ସବୁ ରହୁଛି ବା ଯାହା ହେଉଛି ସବୁ ଭଗବାନଠାରୁ ଆସୁଛି, ହେଉଛନ୍ତି ବୀଜ ପ୍ରଦାନକାରୀ ପିତା। ତାପରେ ଏଇ ଯେଉଁ ଭୂତ ପ୍ରକୃତିରେ ଏଠି ମହତ୍ ତତ୍ତ୍ୱ ରହିଛି, ଏ ମହତ୍ ତତ୍ତ୍ୱ ଏ ଯେଉଁ ଷ୍ଟକ୍ ରହିଛି, ଅନଲିମିଟେଡ଼ ଷ୍ଟକ୍ ରହିଛି, ଏସବୁ ଏଥିରେ ତ୍ରିବିଧ ଅହଙ୍କାର ରହିଛି, ସତ୍ୱ ସାତ୍ୱିକ ଅହଙ୍କାର, ରାଜସିକ ଅହଙ୍କାର, ତାମସିକ ଅହଙ୍କାର, ଏହି ସୃଷ୍ଟି ତତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଉଛି। ଭୌତିକ ଜଗତ ଏହିଭଳିଆ ସୃଷ୍ଟି ହୋଇଛି। ଯାହା ହେଉଛି ଦେବେ ଦେବତେ ଇନ୍ଦ୍ରିୟ ଭୂତେର ପ୍ରଚାର, ଯେଉଁ ରହିଛି ସତ୍ୱ ଗୁଣରେ ଦେବତାମାନେ ଆସୁଛନ୍ତି ଏବଂ ଇନ୍ଦ୍ରିୟଗଣ ମଧ୍ୟ ଆସୁଛନ୍ତି। ଆମ ମନଟା ସୃଷ୍ଟି ହେଉଛି ସେଇଥିରୁ ସତ୍ୱ ଗୁଣରେ। ସର୍ବତତ୍ତ୍ୱ ମିଳି ସୁଜିଲ ବ୍ରହ୍ମାଣ୍ଡରେ ଗଣ, ଅନନ୍ତ ବ୍ରହ୍ମାଣ୍ଡ ତାର ନାହିଁ କି ଗଣନ। ବୈଜ୍ଞାନିକମାନେ କହୁଛନ୍ତି ପୃଥିବୀ ବାଦ ହୋଇଗଲେ ଆଉ କିଛି ନାହିଁ, ଜୀବନ ନାହିଁ, ଚନ୍ଦ୍ରରେ ଜୀବନ ନାହିଁ, ଏଭଳି ଭାବରେ କହୁଛନ୍ତି। କିନ୍ତୁ ସବୁଠି ଜୀବନ ଅଛି, ଖାଲି ଏହି ପୃଥିବୀ ଭୌତିକ ଜଗତ ନୁହଁ, ସୂର୍ଯ୍ୟରେ ମଧ୍ୟ ଜୀବନ ଅଛନ୍ତି, ଚନ୍ଦ୍ରରେ ମଧ୍ୟ ଜୀବନ ଅଛି, ସବୁଠାରେ ଜୀବନ ଅଛନ୍ତି, ଖାଲି ଭୌତିକ ଜଗତ ନୁହଁ, ଏହିଭଳି ଭାବରେ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ରହିଛି। ଏ ଭଗବାନଙ୍କ ଶକ୍ତି, ବୈଜ୍ଞାନିକମାନଙ୍କ ସୀମିତ ଶକ୍ତି ସେମାନେ ବୁଝିପାରୁନାହାନ୍ତି, କିନ୍ତୁ ଶାସ୍ତ୍ରରେ ସବୁ ବର୍ଣ୍ଣନା କରାଯାଇଛି, ସେଠି ସବୁ ବର୍ଣ୍ଣନା କରାଯାଇଛି ଏଭଳି ଭାବରେ। ଏଇ ତ କହିଲୁ ପ୍ରଥମ ପୁରୁଷର ତତ୍ତ୍ୱ, ଦ୍ୱିତୀୟ ପୁରୁଷର ଏବେ ଶୁଣ ମହତ୍ତ୍ୱ। ଏଇ ଯେ ପ୍ରଥମ ପୁରୁଷ ହେଉଛନ୍ତି କାରଣଦେବ ସାହି ବିଷ୍ଣୁ, ତାଙ୍କ ପାଖରେ ସବୁ ଭୌତିକ ଜଗତ ସବୁ ଆସୁଛି। ପୁଣି ଏ ଭୌତିକ ଜଗତ ଯେଉଁ ଆସୁଛି, ଏ ହେଉଛି ପିଜି କୋର୍ସ, ଗୋଟେ ମିନିଟ୍ ପାଞ୍ଚ ମିନିଟ୍, ଏଇଟା ହେଉଛି ପିଜି କୋର୍ସ। ଭଗବତ ଗୀତାରେ ଯେଉଁ କ୍ଲାସ୍ ଦିଆଯାଉ ସେଇଟା ହେଉଛି ହାଇସ୍କୁଲ କୋର୍ସ, ଭାଗବତମ ହେଉଛି ଗ୍ରାଜୁଏସନ୍ କୋର୍ସ, ଏଇଟା ହେଉଛି ପିଜି କୋର୍ସ। ତେଣୁ ଏଇଟା ଟିକେ ଇଏ ହେବ, ଠିକ୍ ଅଛି ଆମେ ପାଞ୍ଚ ମିନିଟ୍ ସାରିବା। ତେଣୁ ଇଏ ଏ ସହଜ ନୁହେଁ ଏତେ, ସେଥିପାଇଁ ଆମେ ଏଇଟା କହୁନୁ, କିନ୍ତୁ ଯେହେତୁ ଆମର ବଳରାମଙ୍କ କଥା ଚାଲିଛି, ତେଣୁ ଏଠି ମଧ୍ୟ ଆମର ଜଣେ ଭକ୍ତ ଚାହିଁଥିଲେ ଏ ଯେଉଁ ଚତୁର୍ଭୁବ ବିଷୟ ଜାଣିବା ପାଇଁ, ତେଣୁ ବହୁତ ଟେକ୍ନିକାଲ ବିଷୟ ଏସବୁ ରହିଛି। ଯାହାବି ହେଉ, ଏଇ ଭଗବାନ କଥା ବହୁତ ତତ୍ତ୍ୱ କଥା ସବୁ ରହିଛି। ତେଣୁ ଇଏ ଯେଉଁ ଭଗବାନ ଯେଉଁ କାରଣଦେବ ସାହି ବିଷ୍ଣୁ ରହିଛନ୍ତି, ତାଙ୍କ ପାଖରୁ ଏ ଭୌତିକ ଜଗତ ସୃଷ୍ଟି ହେଉଛି। ଇଏ ପ୍ରଥମ ପୁରୁଷ ଅବତାର, ଦ୍ୱିତୀୟ ପୁରୁଷ ଅବତାର ହେଉଛନ୍ତି ତାଙ୍କଠୁ ଆସିବେ, ସେ ହେଉଛି ଗର୍ଭୋଦୟ ସାହି ବିଷ୍ଣୁ, ଯାହାଙ୍କର ନାଭିରୁ ପଦ୍ମ ଜାହାତ ହେଉଛି, ପଦ୍ମରେ ବ୍ରହ୍ମା ଜାହାତ ହେଉଛନ୍ତି, ବ୍ରହ୍ମା ଏ ଭୌତିକ ଜଗତ ସବୁ ସୃଷ୍ଟି କରୁଛନ୍ତି। ଏଇଭଳି ଭାବରେ ତାଙ୍କ ପାଖକୁ ପୁଣି ଆସୁଛନ୍ତି କ୍ଷୀରୋଦକ ସାହି ବିଷ୍ଣୁ। ଏଇଭଳି ଭାବରେ ତିନି ବିଷ୍ଣୁ ରହିଛନ୍ତି ପୁରୁଷ ଅବତାର, କାନଦ ସାହି ବିଷ୍ଣୁ, ଗର୍ଭୋଦୟ ସାହି ବିଷ୍ଣୁ ଏବଂ କିଏ କ୍ଷୀରୋଦକ ସାହି କାରଣ ଗର୍ଭୋଦୟ ଏବଂ କ୍ଷୀରୋଦ କ୍ଷୀରସାଗର ସେ ରହିଛନ୍ତି। ଏଇଭଳି ଭାବରେ ବହୁତ ତତ୍ତ୍ୱ ରହିଛି। ଆମର ସମୟ ହୋଇଯାଇଛି, ଆସନ୍ତାକାଲିଠାରୁ ଆମ କଥା ହେବ ଭାଗବତ କଥା, ଅଜାମିଳି ପ୍ରସଙ୍ଗ, ଭାଗବତ ଷଷ୍ଠ ସ୍କନ୍ଧର କଥା ଆରମ୍ଭ ହେବ, ତିନି ଦିନ ଧରି ଚାଲିବ, ଏକୋଇଶ ବାଇଶ ତେଇଶ ତିନି ଦିନ, ସାଢ଼େ ଛଅରୁ ସାଢ଼େ ଆଠ, ତେଣୁ ସାଢ଼େ ଆଠଟାରେ ପ୍ରସାଦ ଦିଆଯିବ ଆପଣମାନଙ୍କୁ। ତେଣୁ ଆପଣମାନଙ୍କର ଯିଏ ଅଛନ୍ତି ଚିହ୍ନା ପରିଚୟ ସମସ୍ତଙ୍କୁ ଆଣିକି ଆସିବେ, କାଲିଠୁ ଆରମ୍ଭ ହେବ କଥା। ତେଇଶ ଚବିଶ ପଚିଶ ତିନି ଦିନ ଜନ୍ମାଷ୍ଟମୀ, ଭଗବାନଙ୍କର ଆବିର୍ଭାବ ତିଥି, ତେଇଶ ଚବିଶ ଦୁଇ ଦିନ ପାଳନ କରାଯିବ, ଚବିଶ ତାରିଖ ରାତି ବାରଟାରେ ଭଗବାନଙ୍କର ଅଭିଷେକ କରାଯିବ ଏବଂ ପଚିଶ ତାରିଖ ନନ୍ଦ ଉତ୍ସବ, କୃଷ୍ଣଙ୍କର ଆନନ୍ଦ ଯେଉଁଭଳି ଭାବରେ ନନ୍ଦ ପାଳନ କରିଥିଲେ ବ୍ରଜରେ ବୃନ୍ଦାବନରେ, ସେଭଳି ଭାବରେ ଆମର ସେହିଦିନ ମଧ୍ୟ ଇସ୍କନର ପ୍ରତିଷ୍ଠାତା ଆଚାର୍ଯ୍ୟ ପ୍ରଭୁପାଦ ମହାରାଜ ମଧ୍ୟ ଆସିଛନ୍ତି, ତାଙ୍କର ମଧ୍ୟ ଜନ୍ମଦିବସ ପାଳନ କରାଯିବ, ହାପି ବାର୍ଥଡେ। ତେଣୁ ଆପଣମାନେ ଏଇଭଳି ଭାବରେ ଆମର ଏସବୁ କାର୍ଯ୍ୟକ୍ରମ ମାନେ ଅଂଶଗ୍ରହଣ କରିବେ। ତେଣୁ ଆମର କଥାକୁ ଏଇଠି ବିଶ୍ରାମ ଦେବା ପୂର୍ବରୁ ପଚାରିବା, କାହାର କିଛି ରହିଛି ସନ୍ଦେହ ବା ପ୍ରଶ୍ନ, ନହେଲେ ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀ ଶ୍ରୀ ଚୈତନ୍ୟ ଚରିତାମୃତ କି, ଶ୍ରୀ ପ୍ରଭୁପାଦ ମହାରାଜ କି, ଶ୍ରୀ ଗୁରୁଦେବ କି, ସ୍ୱାମୀ ଗୌର ଭକ୍ତ କି, ଦାୟି ଗୌର ପ୍ରମାନନ୍ଦେ। ଆମର ଆଜି ପ୍ରସାଦ ନାହାନ୍ତି ବୋଧେ, ଆଉ ନା ଅଛନ୍ତି? ସେ ତୁମକୁ ପଚାରୁଛି, ଆପଣଙ୍କୁ ଆପଣ ମୋତେ ପଚାରୁଛନ୍ତି ହଁ ଦେଖୁନାହାନ୍ତି ଟିକେ ଦେଖିଲ ଟିକେ ପ୍ରସାଦ କ'ଣ ଅଛି ଆପଣ କେଉଁଠି କାଁ ସେ ଆଏତେ
ହଁ
ଆଚ୍ଛା ଆଚ୍ଛା କ୍ରୀଡ଼ା ଯଦି ଅଛି ଆଚ୍ଛା
ଆଚ୍ଛା
ହଁ ପାଣିଆଟି আপনি কেমন এসলে কেমন আপনার
ইঞ্জিনিয়ারিং
কলেজ আমার সব সেমিনার হচ্ছে আসুন আচ্ছা আচ্ছা আপনার সেই অনেক ফ্যাকল্টি কোটি অনেক কম করতে চিনা করছে আপনি
স্টুডেন্ট
আপনি তো স্টুডেন্ট আইআইটি না
আইআইটি
খড়গপুর আচ্ছা আচ্ছা ভেরি নাইস তো আমার গুরুদেব মে বি নোয়িং ভক্তিস্বরূপ দামোদর স্বামী মহারাজ ইজ সায়েন্টিস্ট হি ডিড ইজ পিএইচডি ইন ক্যালিফোর্নিয়া ইউএসএ ইয়েস আই মেট হি মেট প্রভুপাদ দেয়ার ইন ইউএসএ ক্যালিফোর্নিয়া অ্যান্ড দেয়ার হি টুক ইনিশিয়েশন ফ্রম হিম হি ওয়াজ এ সায়েন্টিস্ট ডক্টর স্বরূপ দামোদর স্বামী ভক্তিস্বরূপ দামোদর স্বামী আপনি স্যার আসেন ঠিকই মাঝে মাঝে
আমি প্রতি বছরই আসি এখানে
আচ্ছা আপনি একটু দাঁড়ান আমি দেখছি একটু প্রসাদ আছে কি
না
আমাদের জন্মাষ্টমী হবে 23rd, 24th, 25th থ্রি ডেজ সেলিব্রেশন হবে আগার আপ সেক্টর আই হ্যাঁ রাস্তাটা এটা হবে তৈর হবে
ভগবানের জায়গা রাস্তাঘাট ভালো আছে
হ্যাঁ এটা তৈর হবে হবে
আরে